ମୁଁ ଜନ ବେହେରା ଯେ 50 ନମ୍ବର ୱାର୍ଡ ଆଉ ଭଗବାନ ଆପଣଙ୍କର ଜଗନ୍ନାଥ ସାହି ବସ୍ତିରେ ରହୁଛି। ସାର୍ ପାଣିର ବଡ଼ ଅସୁବିଧା ହଉଛି, ଯେହେତୁ ପାଣିର ଏତେ ଅସୁବିଧା ହଉଛି, ଆମେ ତ ଲେବର ଲୋକ ବାହାରକୁ କାମକୁ ପଳେଇ ଗଲା ପରେ ତାର ଘରେ କେହି ରହୁନାହାନ୍ତି, ପାଣି ଏକରେ ଆସୁନାହିଁ। ଯେତେବେଳେ ପାଣି ବି ଆସୁଛି ଆମ ଟାଇମରେ ଯଦି ଗୋଟେ ସକାଳେ ଦିଅନ୍ତା 2 ଘଣ୍ଟା, ସନ୍ଧ୍ୟାବେଳେ 2 ଘଣ୍ଟା ଦିଅନ୍ତା ତାର ଭଲ ହୁଅନ୍ତା। ଆଉ ଯୋଉ ଟାଇମରେ ପାଣି ଦଉଥିବି ଅଧଘଣ୍ଟାରୁ ଘଣ୍ଟାଟେ ବି ଦଉନା, ଅଧଘଣ୍ଟାରୁ ବାସ 45 ମିନିଟ ଭିତରେ ପାଣି ଦଉଛି, ଯାହାଦ୍ୱାରା କି ପାଣି ଆମ ପାଇଁ ସେ ପୁରା ଠିକ ସଫିସିଏଣ୍ଟ ହେଇପାରୁନାହିଁ। ଆମକୁ ଯଦି ବେଶୀ ସମୟ ଟିକେ ପାଣି ଦିଅନ୍ତା, ତାହେଲେ 2 ଓଳା ଯଦି ପାଣି ଦିଅନ୍ତା ଆମେ ଉପକୃତ ହୁଅନ୍ତେ। ଆଉ ଗୋଟିଏ କଥା ହଉଛି, ଆମ ବସ୍ତିର ନାଳର ସମସ୍ୟା ବଡ ସମସ୍ୟା, ଅଳିଆ ବି ଗାଡି ଅଳିଆ ପଡିକି ରହୁଥିବେ, ଅଳିଆ ଗାଡି ବି ଆସୁନାହିଁ। ଏ ସବୁ ଅଳିଆ ଗାଡି ଯୋଉ ଆସିବା ସହିତ ଆଉ ଝାଡୁଦାର ବି କିଏ ବି ଆସିବାକୁ ନାହାନ୍ତି, ସେମାନେ କେହି ଆସୁନାହାନ୍ତି। ଯାହାଦ୍ୱାରା ଆମେ ଇଏ କରୁଛୁ, ଆପଣଙ୍କୁ ଅନୁରୋଧ କରୁଛୁ, ଆପଣଙ୍କ ପାଣି ଆସିଲେ ଆମେ ଟିକେ କିମ୍ବା ଅଳିଆ ଗାଡି ଆସିଲେ ଆଉ ଅଲଗା ଆସିଲେ ଟିକେ ପରିଚ୍ଛନ୍ନ ରହିବ, ଆମେ ଜଳ କୀର୍ତ୍ତନ ପାଇବୁ, ତା ବନ୍ଦୋବସ୍ତ କଲେ ଆମେ ଉପକୃତ ହବୁ। ବାସ୍